ମୋ ନା ରଞ୍ଜିତା ଡାକୁଆ, ମୁଁ ଜଣେ କିଶୋରୀ ବାଳିକା। ଆମର ଏଠାରେ ବାଲିତୋଟା ସାହି ସ୍ଥିତ ନାପଲି ନାପଲି ଭୁବନେଶ୍ୱରରେ ପ୍ରତି ଶନିବାର ଅଦ୍ଭିଗ ନାମକ ଏକ ମିଟିଂ ହୁଏ, ଏବଂ ସେଇ ମିଟିଂ ମୁଁ ସବୁବେଳେ ଆଟେଣ୍ଡ କରେ। ଏବଂ ସେଇ ମିଟିଂରେ ଆମ କିଶୋରୀ ବାଳିକା ମାନଙ୍କ ପାଇଁ ଲାଇଫ୍ ସ୍କିଲ୍ର ପ୍ରୋଗ୍ରାମ୍ ଏବଂ ଏମ୍ଏଚ୍ ଏବଂ ହାଇଡ୍ରେସନ୍ ମେଣ୍ଟେନ୍ ପାଇଁ ଆମକୁ ଶିଖାଯାଏ ବା ସଚେତନ କରାଯାଏ, ଯେଉଁଥିପାଇଁ ଆମେ ମାନେ ସମସ୍ତେ ଉପକୃତ ହଉଛୁ ଏବଂ ବହୁତ ଜିନିଷ ବିଷୟରେ ଜାଣିପାରୁଛୁ। ଆମେ କିପରି ଆମର ହେଲ୍ଥ ଏବଂ ହାଇଡ୍ରେସନ୍ ମେଣ୍ଟେନ୍ କରିବା, ଏବଂ ଅନ୍ୟମାନଙ୍କୁ ବି ମୁଁ ଆଡଭାଇସ୍ କରିବି କି ସମସ୍ତେ ଆସିକି ସଟରଡେ ନିଜର ଲାଇଫ୍ ସ୍କିଲ୍ ଏବଂ ଏମ୍ଏଚ୍ଏମ୍ ବିଷୟରେ ଜାଣିବା ପାଇଁ ଅଧିକା ଟ୍ରାଏ କରନ୍ତୁ।